ମୋ ସାଙ୍ଗ ମାନେ କହୁଛନ୍ତି ତୁ ତିନି ନମ୍ବର ତୁ ଅଷ୍ଟମୀ ହବୁନି। ତେଣୁ ବାପା ମା ମାନଙ୍କୁ ମୁଁ ଅନୁରୋଧ କରୁଛି ସାନ ପୁଅ ପାଇଁ ଖଣ୍ଡେ ଖଣ୍ଡେ ଡ୍ରେସ ଆଣ। ତେଣୁ ବାପା ମା ମାନଙ୍କୁ ମୁଁ ଅନୁରୋଧ କରୁଛି ସାନ ପୁଅ ପାଇଁ ଖଣ୍ଡେ ଖଣ୍ଡେ ଡ୍ରେସ ଆଣ।
ଦୋସ୍ତ ଦୋସ୍ତ ଆମେ ଗୋଟେ ପିଠା ଖାଇବୁ।